ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭା ବଜେଟ୍ ଅଧିବେଶନ ଥି ଆଜ ଧାନ ବିକ୍ରି ଆଉ ଚାଷୀ ସମସ୍ୟାକେ ନେଇକରି ବିରୋଧୀମାନେ କଲେ ହୋହଲ୍ଲା। ରାଜ୍ୟ ଏବେ ତ ଘିନା ଯାଇଛି 59 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକା ଧାନ କହିଲେ ଉପମୁଖ୍ୟମନ୍ତ୍ରୀ। ଓଡ଼ିଶା ସହିତ 10 ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ମାର୍ଚ୍ଚ 16 ହେବା ଭୋଟ୍, ଆଇବା 26 ବାହାରିବା ବିଜ୍ଞପ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ତରଫ ମୂଲ ହେଲା ଯୁକ୍ତ 2 ପରୀକ୍ଷା, ଆଇବା କାଲିଠାନୁ ହେବା ମେଟ୍ରିକ୍ ପରୀକ୍ଷା। ଆଉ T20 କ୍ରିକେଟ୍ ପୁରୁଷ ବିଶ୍ୱକପ୍ ଥି ଅହମ୍ମଦାବାଦ ନ ଚାଲିଛି ଭାରତ ନେଦରଲ୍ୟାଣ୍ଡ ଭିତରେ ମ୍ୟାଚ୍। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ଘର ଦିନେ ଆଜ ଧାନ ବିକ୍ରି ଆଉ ଚାଷୀ ସମସ୍ୟାକେ ନେଇକରି ଗୃହ କାର୍ଯ୍ୟ ବାରବାର ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଲାଗି ସକାଳବେଳା ମାତ୍ର 5 ଆଉ ଉପରବେଳା ମାତ୍ର 2 ମିନିଟ୍ ଗୃହ ଚାଲିପାରିଥିଲା। ଆଜି ସକାଳବେଳା ପ୍ରଶ୍ନକାଳ ମୂଲ ହୁନସାର ବିରୋଧୀ ବିଜେଡି ସଦସ୍ୟମାନେ ଗୃହର ମଝାକେ ଆସିକରି ରାଜ୍ୟ ଧାନ ବିକ୍ରି ଆଉ ଚାଷୀ ସମସ୍ୟାକେ ନେଇକରି ବ୍ୟାନର ପ୍ରଦର୍ଶନ କରିବା ସହିତ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ବି ବିରୋଧ କରିଥିଲେ। ହୋହଲ୍ଲା ଜବର ହେବାନୁ ବାଚସ୍କତି ସୁରମା ପାଢ଼ୀ ପହିଲା 11:30 ବଜେ ତ ଗୃହକେ ମୁଲତବୀ ରଖିଥିଲେ। 11:30 ବଜେ ଗୃହ ମୂଲ ହେବାର ଉତ୍ତରୁ ସମାନ ସ୍ଥିତି ଲାଗି ରହିଥିଲା। ଏଥିଲାଗି ବାଚସ୍ପତି ଉପରବେଳା 4 ବଜେ ତ ଗୃହକେ ମୁଲତବୀ ରଖିଥିଲେ। 4 ବଜେ ବିଲ୍ ମାତ୍ର 2 ମିନିଟ୍ ଗୃହ ଚାଲିପାରିଥିଲା। ବିରୋଧୀଙ୍କର ଗଗା କିର୍ଲା ଲାଗି ବାଚସ୍ପତି ଆଇବାକାଲ ସକାଳର 10:30 ବଜେ ତ ଗୃହକେ ମୁଲତବୀ ଘୋଷଣା କରିଛନ୍। ବିରୋଧୀମାନଙ୍କର କିର୍ଲା ଗଗା ଭିତରେ ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୃଷି ବାବଦ ଆଲୋଚନା ଥି ସଦସ୍ୟମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କର ସୂଚନା ଅନୁସାରେ ରାଜ୍ୟ ଏବତକ 59,73,552 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ମଣ୍ଡିମାନଙ୍କେ 92,863 ମେଟ୍ରିକ୍ ଟନ୍ ଧାନ ଆସିଥିବାର ବେଲ୍କେ ସେଥିର୍ ଭିତରୁ 1,94,000 ଅଧିକା ମେଟ୍ରିକ୍ ଟନ୍ ଧାନ ମଣ୍ଡିନୁ ନୁହେଁ ଉଠେ। ଏବତକ ରାଜ୍ୟ 13,90,978 ଜନ ଚାଷୀ ଧାନ ବିକିଛନ୍। ଇ ସମୟ ଭିତରେ ଚାଷୀମାନଙ୍କର ଜମାଖାତାକେ 4,045 କୋଟି ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯାଇଛି। ଏମ୍ଏସ୍ପି ବାବଦକେ 13,110 କୋଟି ଟଙ୍କା ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ବାର୍ଷିକ ଫଲ ଉତ୍ପାଦନ ଥି ସର୍ବଭାରତୀୟ ସ୍ତରନ 11 ଠାନେ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଧାନସଭାନ ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଥି କହିଛନ୍। ଶ୍ରୀ ସିଂହଦେଓ କହିଛନ୍, ରାଜ୍ୟ 7,919 ଜନ ଉଦ୍ୟୋଗୀ ଫଲ ଆର୍ ଫୁଲ ଚାଷ କରିକିରି ବେପାର କରୁଛନ୍। 2024-25 ଆର୍ଥିକ ବର୍ଷରେ ରାଜ୍ୟ 27.18 ଲକ୍ଷ ଟନ୍ ଫଲ ଉତ୍ପାଦନ ହୋଇଥିବା ବେଲ୍କେ ପୁରୀନ ସବୁନୁ ଜହ 586 ଜନ ଉଦ୍ୟୋଗୀ ଫଲ ଚାଷ କରୁଛନ୍। ସମ୍ବଲପୁର ଆଉ ସୁନ୍ଦରଗଡ଼ ଜିଲ୍ଲାନ 115 ଜନ ଉଦ୍ୟୋଗୀ ଫୁଲ ଚାଷ କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର ସବୁ ରାଜସ୍ୱ ଗାଁକେ ବିଜୁଳି ସେବା ଯୋଗାଇ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ବିଧାନସଭାନ ଆଜ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହଦେଓ କହିଛନ୍, 2024 ଉତ୍ତରୁ 35,741 ପରିବାରକେ ବିଜୁଳି ସଂଯୋଗ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାନ ସବୁନୁ ଜହ 3,636 ପରିବାରକେ ବିଜୁଳି ସେବା ଯୋଗାଇ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଚାଲିଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ଆଜି ଗୋଟିଏ ବିଶ୍ୱ ରେକର୍ଡ ସ୍ଥାପନା କରିଛି। ଏହି ସମ୍ମିଳନୀ ଜରିଏ ମାତ୍ର 24 ଭିତରେ କୃତ୍ରିମ ବୁଦ୍ଧିମତା ରିସେପ୍ସନେବିଲିଟି କମ୍ପେନ୍ ଲାଗି ସର୍ବାଧିକ ଶପଥ ଗ୍ରହଣ କରିକରି ଭାରତ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ଥି ଠାନ୍ ପାଇଛି। 24 ଭିତରେ ଏଥିଲାଗି 2,50,946 ଶପଥ ନିଆଯାଇଛି। ଇ ବାବଦେ ଘୋଷଣା କରିକିରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତ ଲାଗି ଇଟା ଗୋଟିଏ ଗୌରବର ବିଷୟ ବୋଲି କହିଛନ୍। ରାଜ୍ୟସଭା ନିର୍ବାଚନ ଆଇବା ମାସର 16 ହେବା ବୋଲି ଭାରତୀୟ ନିର୍ବାଚନ ଆୟୋଗ ଆଜି ଘୋଷଣା କରିଛନ୍। ଓଡ଼ିଶା ସହିତ 10 ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବା। ଏଥିଲାଗି ଆଇବା 26 ଦିନ ବିଜ୍ଞପ୍ତି ବାହାରିବା। ମାର୍ଚ୍ଚ ମାସର 5 ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରଖାଯାଇଛି। 6 ଯାଞ୍ଚ ଆଉ 9 ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମାର୍ଚ୍ଚ 16 ସକାଳ 9 ଉପରବେଳା 4 ତକ ମତଦାନ ହେବା। 5 ଭୋଟ୍ଗଣତି ହେବା ବୋଲି ବିଜ୍ଞପ୍ତି ଥି କୁହାଯାଇଛି। ସୂଚନା ଅନୁସାରେ ଓଡ଼ିଶାର 4 ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁନା ଖାନ, ସୁଜିତ କୁମାର ଆଉ ନିରଞ୍ଜନ ବିସିଙ୍କର କାର୍ଯ୍ୟକାଳ ଏପ୍ରିଲ୍ ମାସର 2 ଦିନ ଶେଷ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ବୋର୍ଡ ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ପହିଲା ଦିନେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଛି। ଏ ବର୍ଷ ରାଜ୍ୟ 1,358 କେନ୍ଦ୍ର ଓ 7 ଉପକେନ୍ଦ୍ରର 4,01,623 জন ছাত্রছাত্রী পরীক্ষা দিয়েছেন। পরীক্ষা লাগি 221 পরিচালনা কেন্দ্র ন প্রশ্নপত্র রখা যাইছে। আজ সকাল 8:30 বজে তক পরিচালনা কেন্দ্র নু পরীক্ষা কেন্দ্র মানকে প্রশ্নপত্র পৌঁছা যাইছিল। সেড়ে পরীক্ষা পরিচালনা লাগি পরিষদ তরফ সবু প্রকার ব্যবস্থা করা যাইছে। কপি রুকবার লাগি 120টা কেন্দ্রীয় স্কোয়াড আউ 75টা জোনাল স্কোয়াড নিয়োজিত অছন বলি পরিষদ তরফ কুহাযাইছে। ওড়িশা মাধ্যমিক শিক্ষা পরিষদ তরফ আইবা কাল 26 বছর লাগি ম্যাট্রিক বোর্ড পরীক্ষা মূল হবা। পরীক্ষা 2 মার্চ তক চালবা। ই বছর রাজ্যে 3,082টা কেন্দ্র ন 5,61,979 জন ছাত্রছাত্রী পরীক্ষা দেবে। ফেব্রুয়ারি 10 তারিখ দিন ভিন ভিন নোডাল কেন্দ্র মানুষ প্রশ্নপত্র পঠা যাইছে। রাজ্য 322টা নোডাল কেন্দ্র ন কড়া সুরক্ষা ব্যবস্থা ভিতরে প্রশ্নপত্র রখা যাইছে। পরীক্ষাকে নির্ভুল ভাবে করবার লাগি পরিষদ তরফ সবু প্রকার প্রস্তুতি শেষ হয়ে যাইছে বলে পরিষদর সভাপতি শ্রীকান্ত তরাই কহিছেন।
ଯେଉଁ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା 19 ତାରିଖରୁ ଆରମ୍ଭ କରୁଛୁ ଏବଂ ଏହା 2 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏ ବର୍ଷ ଆମର 5,61,779 ଜଣ ପିଲା ପଦଗ୍ରହଣ କରିଛନ୍ତି। ବୋର୍ଡ ତରଫରୁ 3,082 ସେଣ୍ଟର 30 ଜିଲ୍ଲାରେ କରାଯାଇଛି ଏବଂ ପ୍ରଶ୍ନପତ୍ର ଆଗରୁ ଯାଇକରି 322 ନୋଡାଲ ସେଣ୍ଟର କୋଶ୍ଚିନ୍ ହବ୍ରେ ରହିବ। ଏହା ଆମେ ଆସନ୍ତାକାଲିଠାରୁ ଡେସ୍ପାଚ୍ ଟିମ୍ ଦ୍ୱାରା ପଠାଉଛୁ।
ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟର 6 ଆଉ 9 ଶ୍ରେଣୀଥି ନାଁ ଲେଖା ଲାଗି 2026 ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ପରୀକ୍ଷାର୍ଥୀମାନେ ବିଏସ୍ଇ ୱେବ୍ସାଇଟ୍ www.bseodisha.ac.in ପରୀକ୍ଷା ଫଲ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫ କୁହାଯାଇଛି। ରାଜ୍ୟ ନିର୍ମାଣ ବିଭାଗ ତରଫ ନୂଆକରି ନିଯୁକ୍ତି ପାଇଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କର ଗୋଟିଏ ତାଲିମ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରରେ ହୋଇଯାଇଛି। କାର୍ଯ୍ୟକ୍ରମଟି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇଞ୍ଜିନିୟରମାନେ ବିକାଶର କର୍ଣ୍ଣଧାର ଆନ୍ ବୋଲି କହିଛନ୍। ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଆଉ ନିର୍ମାଣର ଗୁଣବତ୍ତାକେ ଅଏତକା ଜୋର୍ ଦେଇକରି ବିକଶିତ ଓଡ଼ିଶା 2036 ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରାଯାଇପାରିବା। ନୂଆ ନିଯୁକ୍ତ ଇଞ୍ଜିନିୟରମାନେ ସଚ୍ଚୋଟତା ଆଉ ସମୟାନୁବର୍ତ୍ତୀ ହୋଇକରି ନିଜର କର୍ତ୍ତବ୍ୟ କରବାରକେ ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍। କାର୍ଯ୍ୟକ୍ରମଟି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବିଲ୍ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫ ଆଇବାକାଲ ସହରର ଅଇଁଠାପାଲି ବିର୍ଷାମୁଣ୍ଡା ପଡ଼ିଆର ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ମେଳାଥି ରାଜ୍ୟ ଓ ରାଜ୍ୟ ବାହାରର ଭିନ୍ ଭିନ୍ ଘରୋଇ ସଂସ୍ଥା ଯୋଗ ଦେବେ। ଏହି ଅବସରରେ କେତେଟା ସଂସ୍ଥା ସିଧାସଳଖ ନିଯୁକ୍ତି ଦେବେ ଆଉ କେତେ ସଂସ୍ଥା ନିଯୁକ୍ତି ଭିତ୍ତିକ ତାଲିମ ଦେଇକରି ତାର ଉତ୍ତରୁ ନିଯୁକ୍ତି ଦେବେ। ଜିଲ୍ଲାର 8 ଶ୍ରେଣୀ ପାସ୍ନୁ ମୂଲ କରିକରି ଆଇଟିଆଇ ଡିପ୍ଲୋମା ବିଟେକ୍ ପାଠ ପଢ଼ିଥିବା 18 ନୁ 35 ବଛର ବୟସ୍କ ନିଯୁକ୍ତି ଆଶାୟୀ ଜୁଆନ୍ ପିଲା ଟୁକେଲମାନେ ଏଥି ଭାଗ ନେଇପାରିବେ। ଆଶାୟୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହିତ ଆଇବାକାଲ ଦିନର 10 ବଜେ ବିର୍ଷାମୁଣ୍ଡା ପଡ଼ିଆନ ଉପସ୍ଥିତ ରହିବାରକେ ପ୍ରଶାସନ ତରଫ କୁହାଯାଇଛି। ରାଉରକେଲା ପୁଲିସ୍ ତରଫ ବଡ଼ ଧରଣର ଅନ୍ଲାଇନ୍ ବ୍ୟାଟିଂ ରେକେଟ୍ର ପର୍ଦ୍ଦାଫାସ୍ କରାଯାଇଛି। ଏହି ସମୟଥି 20 ଲକ୍ଷରୁ ଅଧିକା ନଗଦ ଟଙ୍କା ଜବତ କରାଯିବା ସହିତ ସନ୍ଦିଗ୍ଧ ଆର୍ଥିକ କାରବାର ବ୍ୟାଙ୍କ ଖାତା ଓ ଡିଜିଟାଲ ତଥ୍ୟ ବାବଦେ ଯାଞ୍ଚ କରାଯାଉଛି। ଘଟଣାଥି 5 ଜଣଙ୍କୁ ଅଟକ ରଖାଯାଇକରି ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତଥି ସନ୍ଦିଗ୍ଧମାନଙ୍କ ସାଙ୍ଗେ କାରବାର କରୁଥିବା ବେନାମୀ ଏକାଉଣ୍ଟଧାରୀ ଆଉ ହାୱାଲା ଅପରେଟରମାନଙ୍କ ନେଟୱର୍କର ଛାନ୍ଭିନ୍ କରାଯାଉଛି। ଏସବୁ ଏକାଉଣ୍ଟ ଜରିଆ ବେଆଇନ ଟଙ୍କା କାରବାର ଚାଲିଥିବା ପୁଲିସ୍କେ ପ୍ରମାଣ ମିଳିଛି। ଅନ୍ଲାଇନ୍ ବେଟିଂ ରାକେଟ୍ ବାବଦେ ଖବର ପାଇକରି ରାଉରକେଲାର ଭିନ୍ ଭିନ୍ ଥାନାର ପୁଲିସ୍ ତରଫ ଟିମ୍ ଗଠନ କରାଯାଇକରି ତଦନ୍ତ ମୂଲ ହୋଇଥିଲା। କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫ ଆଜି ଏଆଇ ଚାଟ୍ବଟ୍ ଆମର ସହାୟକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଗୋଟିଏ ସମାରୋହଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏତାର ଶୁଭାରମ୍ଭ କରିକି ଡିଜିଟାଲ ଶାସନ ଆଉ ଜନକୈନ୍ଦ୍ରିକ ପ୍ରଶାସନ ବ୍ୟବସ୍ଥା ଦିଗେ ଇଟା ଗୋଟିଏ ବଡ଼ ପଦକ୍ଷେପ ଆଏ ବୋଲି କହିଛନ୍। ଏହି ଅବସରରେ ଗୋଟିଏ କର୍ମଶାଳାର ବିଲ୍ ଆୟୋଜନ କରାଯାଇଥିଲା। ଟି20 ପୁରୁଷ ବିଶ୍ୱକପ୍ କ୍ରିକେଟ୍ଟି ଆଜି ସଞ୍ଜବେଲର 7 ବଜେ ଭାରତ ଆଉ ନେଦରଲ୍ୟାଣ୍ଡ ଭିତରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ର ଖେଲ୍ ମୂଲ ହୋଇଛି। ଭାରତୀୟ ଦଳ ଟସ୍ ଜିତିକରି ପହିଲା ବ୍ୟାଟିଂ କରବାରକେ ନିଷ୍ପଭି ନେଇଛି। ଭାରତର ଇଶାନ କିଶନ ଆଉ ଅଭିଷେକ ଶର୍ମା ଓପନିଂ ବ୍ୟାଟିଂ ଲାଗି ପଡ଼ିଆକେ ଆସିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଟି20 ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟଥି ଇଟା ଭାରତର ଶେଷ ମ୍ୟାଚ୍ ଆଏ। ଏବତକ 3ଟା ଯାକ ମ୍ୟାଚ୍ ଜିତିକରି ଭାରତ ସୁପର 8ଥି ଠାନ୍ ପାଇସାରିଛେ। ପାଣିପାଗ ରାଜ୍ୟର ବଡ଼ଭାଗି ଜାଗାର ଶୀତର ପ୍ରଭାବ କମିଛି। ଆବାକାଲଠାରୁ ତାପମାତ୍ରା ଆହୁରି 2 ନୁ 3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ବିଧାନସଭା ବଜେଟ୍ ଅଧିବେଶନଟି ଆଜି ଧାନ ବିକ୍ରି ଆଉ ଚାଷୀ ସମସ୍ୟାକେ ନେଇକରି ବିରୋଧୀମାନେ କଲେ ହୋହାଲ୍ଲା। ରାଜ୍ୟ ଏବତକ ଘିନା ଯାଇଛି 59 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକା ଧାନ କହିଲେ ଉପମୁଖ୍ୟମନ୍ତ୍ରୀ। ଓଡ଼ିଶା ସହିତ 10ଟା ରାଜ୍ୟର 37ଟା ରାଜ୍ୟସଭା ଆସନ ଲାଗି ମାର୍ଚ୍ଚ 16 ତାରିଖ ହେବା ଭୋଟ୍, ଆଇବା 26 ତାରିଖ ବାହାରିବା ବିଜ୍ଞପ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ତରଫ ମୂଲ ହେଲା ଯୁକ୍ତ ଦୁଇ ପରୀକ୍ଷା ଆବାକାଲଠାରୁ ହେବା ମେଟ୍ରିକ୍ ପରୀକ୍ଷା ଆଉ T20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଥି ଅହମ୍ମଦାବାଦ ନ ଚାଲିଛେ ଭାରତ ନେଦରଲ୍ୟାଣ୍ଡ ଭିତରେ ମ୍ୟାଚ୍ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।